ओम शांति। अमृत धारा कार्यक्रम तरफ रु आध्यात्म प्रेमी भाई और भौनी मानको आज पुनी थरे स्वागत करुची। आज आमे समस्ते चर्चा करिवा शिव एवं शंकर उभयंको भितरे पार्थक्य रहिची ना उभय एक अटंती। आम भारतवर्ष जो शास्त्र पुराण रे काम क्रोध लोभ मोह अहंकार आदि आदि को विश्वधर सर्प रूप से कवि माने व्याख्या करिचंती। हलाहल विश्वधर सर्प जोटा आमको दंशन कले आम समस्त अकाल मृत्यु हो तो साधारण मनुष्य को जिंती साप कामुड़े से मरी जाए किंतु जी साप खेलुची साप धरुची तापाई सेटा खेल किसी चिंता करियार नहीं। आम साप देखले डरी जाऊ किंतु आप देखिथे सापुआ मैंने गलरे से माला भाया भी केत पकई था डर नहीं धरी पकेबे। तो सिंती ये जो काम क्रोध लोभ मोह अहंकार जो सब हलाहल विषधर सर्प तुल्य जोटा मनीष को दंशन कले मरीज सीटा परमात्मा शिव पाई गलार माला खेलना किसी करेणु तो शिव को कामारी कहुच कामर अरी कामानल को से भस्म कर दिखती। अक्रोध पाखे क्रोध पहुंची पारे निर्लोभ निर्मम निरहंकार कहुई तेणु ये काम क्रोध लोभ मोह अहंकार रूपी विषधर सर्प सबू गलार माला कौन क्षति करें सीटा चित्रित करने चित्रकार सेमती बन दीजिए एवं शिवं हाथ में गोटे त्रिशूल देखे दिखाई कौन पर शिव परा समस्त कल्याणकारी से त्रिशूल द्वारा क्या मारे हाणवे काटे भगवान भी जदि एमती क्रोध करेंगे आ सब ये सब जिनस करेंगे ताल साधारण लोकंर कौन अवस्था हम भावतु ताल त्रिशूल कौन पर देखाई सीटा पर कदर्थ करी लोक से तार अनेक अर्थ अनेक सबू स्टोरी अनेक सबू पुराण शास्त्र व्याख्या करोटा वास्तव में संपूर्ण भूल अटे। से भ्रांत धारणा पाई आज आम भारतवर्षर समस्त दुर्दशा ही जाइए आम निजर बुद्धि जिते भ्रष्ट आम निजे जिते विकारी होगले आम आम पूर्वपुरुष मानक भी छाड़िले देवी देवता मानक स्वयं परमात्मा को भी छाड़िले प्रति भी अनेक कलंक कथा लिखिदे ना भी जमती जड़े लोक जदि लाल चश्मा टे पिंधे कौन हुए चारिड़े लाल देखा हलदिया चश्मा पिंधे हलदिया देखा तो मनीष जिते निजे विकारी होगला से भाविला ता पूर्वपुरुष जो देवी देवता जी सर्वगुण संपन्न षोलकला संपूर्ण थे पूज्य थे निर्विकारी थे से मैंने भी सब निज भितर झगड़ा झाटी करते स्त्री को से उठेक धरिकी पड़ूला से मारि पकोला से ये सब पुराण शास्त्र में वर्णना कर दिगला देखत कि विड़म्बनार कथा कि दुखर कथा विषय जहां लिखिले लिखिले किंतु शिव जी की समस्त कल्याणकारी आम समस्त मंगलकारी पिता विषय भी लोक अनेक प्रकार एमती खराब कथा गुड़ा सब लिखिदे शास्त्र में त्रिशूल कौन पर कहुई वास्तव में त्रिशूल भी परमात्मा शिव ये संसार को जिते आसती आमर तीन प्रकार संताप से दूर कर दिखती आमको तीन प्रकार दुखर से मुक्त कर दिखती ତେଣୁ ଶିବଙ୍କୁ ତ୍ରିତାପହାରୀ ବୋଲି କୁହାଯାଏ। ଦୈବିକ ଦୈହିକ ଭୌତିକ ତାପା ରାମ ରାଜ୍ୟ ମେ କାହୁ ବ୍ୟାପା। ରାମାୟଣରେ ଯେଉଁ ବର୍ଣ୍ଣନା ଅଛି ସେ ତିନି ପ୍ରକାର ସନ୍ତାପରୁ ଆମ ସମସ୍ତଙ୍କୁ ମୁକ୍ତ କରିଦେଇଥିବାରୁ ଶିବଙ୍କୁ ସେ ତ୍ରିଶୂଳ ଗୋଟେ ଦେଖି ଦିଆଯାଇଛି। ଏବଂ ଡମ୍ବରୁ କଣ ପାଇଁ ଦେଖାଯାଇଛି, ସେ ଯେତେବେଳେ ଆସନ୍ତି ଜ୍ଞାନର ଡମ୍ବରୁ ବଜାନ୍ତି ଆମ ସମସ୍ତଙ୍କୁ ଅଜ୍ଞାନ ଅନ୍ଧକାର ନିଦ୍ରାରୁ ଉଠାଇବା ପାଇଁ। ଯେମିତି ଜଣେ ଲୋକ ଶୋଇଥାଏ ତା କାନ ପାଖରେ ଯାଇକରି ଡମ୍ବରୁ ଜୋରରେ ବଜେଇବେ ଡମ୍ 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 ସେ ଉଠି ପଡ଼ିବ। ତ ସେମିତି ଆମେ ସବୁ ଅଜ୍ଞାନ ଅନ୍ଧକାରରେ ଏସବୁ ଦୁନିଆରେ ଏକଦମ ଅଜ୍ଞାନ ନିଦ୍ରାରେ ଶୋଇଥାଉ। ପରମାତ୍ମା ଆସିକରି ଜ୍ଞାନର ଡମ୍ବରୁ ବଜେଇକି ଆମକୁ ଉଠାନ୍ତି, ଉଠ ଉଠ ଏବେ କଳିଯୁଗ ବିତିବା ଉପରେ, ଏବେ ସତ୍ୟଯୁଗ ଆସିବ, ଗୋଟେ ମହାବିନାଶ ଆସୁଛି, ଉଠ। ଆମ ସମସ୍ତଙ୍କୁ ଉଠାନ୍ତି। ତେଣୁ ଶିବଙ୍କ ହାତରେ ଗୋଟେ ଡମ୍ବରୁ ଦେଖି ଦିଆଯାଇଛି ଏବଂ ତାଙ୍କର ପ୍ରାର୍ଥନା କରିକି ଆମେ ଜଣାଣ କରିକି ଏହା କହୁ ପରା ଭୋଲେ ନାଥ ସେ ନିରାଲା କୋଇ ନାହିଁ, ଗୌରୀ ନାଥ ସେ ନିରାଲା କୋଇ ନାହିଁ, ଜିସ୍କା ଡମ୍ରୁ ଡମ୍ ଡମ୍ ବୋଲେ ଅଗମ ନିଗମ କା ଭେଦ ଖୋଲେ। ତ ପରମାତ୍ମା ଏ ସଂସାରର ଅଗମ ନିଗମ, ଏ ସୃଷ୍ଟିର ଆଦି ମଧ୍ୟ ଅନ୍ତର ସବୁ ଜ୍ଞାନଗୁଡ଼ା ଆମ ସାମ୍ନାରେ ରହସ୍ୟର ଉଦ୍ଘାଟନ କରନ୍ତି। ଆମକୁ ଜ୍ଞାନ ରୂପେ ଡମ୍ବରୁ ବଜେଇକି ଆମକୁ ଅଜ୍ଞାନ ନିଦ୍ରାରୁ ଉଠାନ୍ତି। ତେଣୁ ସେଇ ଡମ୍ବରୁ ଦେଖି ଦିଆଯାଇଛି ଏବଂ ଜ୍ଞାନ ଗଞ୍ଜେଇ ଜ୍ଞାନକୁ ଗୋଟେ ନିଶା ସହିତ ତୁଳନା କରିଦିଆଯାଇଛି। ଯେମିତି ଗଞ୍ଜେଇ ପିଇଲେ ଲୋକ ନିଶା ଚଢ଼ିଯାଏ ଏକଦମ, ସାଧୁ ସନ୍ନ୍ୟାସୀ ମାନେ ସବୁ ଗଞ୍ଜେଇ ପିଅନ୍ତି ଟାଣନ୍ତି, ଗାଁ ଗଣ୍ଡାରେ ସମସ୍ତେ ଜାଣିଥିବେ। ମୋ ଅଜା ଗୋଟେ ଅସ କଥା କହୁଛି, ମୋ ଅଜା ସବୁଦିନ ଗଞ୍ଜେଇ ଟାଣୁଥିଲେ। ମୁଁ ଛୋଟବେଳେ ତାଙ୍କୁ ମୁଁ ଥରେ ପଚାରିଲି କି ଅଜା ତମେ ଏଇ ଗଞ୍ଜେଇ କଣ ପାଇଁ ପିଉଛ, ସେ କହିଲେ ଗଞ୍ଜେଇ ଜାଣିଛୁ ଏଟା ସାଧୁ ନଶା, ଏଟା ପିଇଲେ ଯୋଉ ମଜା ଆସେ ଆଉ ଯୋଉ ଚିନ୍ତା କରୁଥିବ ଯୋଉ ଭାବୁଥିବ ସେଇଟା ଭାବୁଥିବ, ଖାଲି ସେଇଟା ଖାଲି ମନରେ ଆସୁଥିବ। ସାଧୁମାନେ ଯେତେବେଳେ ଗଞ୍ଜେଇ ଟାଣି ଦିଅନ୍ତି ତାଙ୍କ ମନରେ ଯୋଉ ଭାବନା ଯାହା ପ୍ରତି ଯୋଉ ଭକ୍ତି ଅଛି ସେଇଟା ଖାଲି ଭାବୁଥିବେ, ସେଇଟା ଭାବୁଥିବେ, ସେଇଟା ଖାଲି ଚିନ୍ତା ଆସୁଥିବ। ତେଣୁ ଏଟା ପିଇଲେ ମଜା ଆସେ, ତେଣୁ ଏଟାକୁ ସାଧୁ ନଶା କହିଲେ ଆମେ ପିଉ। ତେଣୁ ଯେମିତି ଗଞ୍ଜେଇ ପିଇଲେ ଯେମିତି ନଶା ଚଢ଼େ, ଏ ଆଧ୍ୟାତ୍ମିକ ଜ୍ଞାନର ବି ନଶା ଖୁବ ଜୋରସୋରରେ ଯାହାକୁ ଲାଗିଯାଏ ଏଟା ବି ଗୋଟେ ପ୍ରକାର ନଶା। ତେଣୁ ଜ୍ଞାନ ନଶା ବୋଲି କୁହାଯାଏ, ଜ୍ଞାନ ଗଞ୍ଜେଇ ବୋଲି କୁହାଯାଏ। ତ ପରମାତ୍ମା ଜ୍ଞାନର ସାଗର ନିଜେ, ଏ ଜ୍ଞାନ ତାଙ୍କ ମନ ଭିତରେ ବୁଦ୍ଧି ଭିତରେ ସବୁ ସଦା ସର୍ବଦା ରହିଛି। ସେ ସଦା ସେ ନଶାରେ ନିଜେ ବି ରହନ୍ତି ଏବଂ ଆମମାନଙ୍କୁ ଜ୍ଞାନ ଶୁଣିକି ସେ ଆଧ୍ୟାତ୍ମିକ ନଶାରେ ଆମମାନଙ୍କୁ ବି ନଶା ଚଢ଼େଇ ଦିଅନ୍ତି। ତେଣୁ ସେଟାକୁ ସ୍ଥୂଳ ରୂପରେ ଗଞ୍ଜେଇ ରୂପରେ ଚିତ୍ରକାର ଦେଖି ଦିଆଯାଇଛି। ନହେଲେ ଭଗବାନ ବି କୌଣସି ନଶା ପିଇବେ କି? ଆଜି ଦେଖନ୍ତୁ ଗଞ୍ଜେଇ ପିଇବାଟା ଠିକ୍ ନୁହେଁ, ବୈଜ୍ଞାନିକମାନେ ଡାକ୍ତରମାନେ ବି ସ୍ୱାସ୍ଥ୍ୟ ପ୍ରତି କ୍ଷତିକାରକ, ବ୍ରଙ୍କାଇଟିସ୍ ହବ, କ୍ୟାନ୍ସର ହବ ବୋଲି କହୁଛନ୍ତି, କ୍ଷତିକାରକ ବୋଲି କହୁଛନ୍ତି। ଭଗବାନ ଏମିତି ନିଶା ପିଇବେ ଆଉ ଅନ୍ୟମାନଙ୍କୁ ପିଇବା ପାଇଁ କହିବେ କି? ଚିନ୍ତା କରନ୍ତୁ। ତ ଚିତ୍ରକାର ଯାହା ବି ଶିବଙ୍କ ବିଷୟରେ ଯୋଉ ଦେଖି ଦେଇଛନ୍ତି ଏଗୁଡ଼ାର ବାସ୍ତବିକ ଆଧ୍ୟାତ୍ମିକ ରହସ୍ୟ ରହିଛି, ଏଗୁଡ଼ା ବୁଝିବା ଦରକାର। ଆମେ ଖାଲି ସତରେ ଏମିତି ଜଣେ ଥିଲେ ଏମିତି ଅଛନ୍ତି କୋଉଠି ଆଉ ଏଇସବୁ ତାଙ୍କର ଏମିତି ରୂପ ବୋଲିକି ଆମେ ଭାବି ନେଉଛୁ, ଦୁଃଖର ବିଷୟ। ଏବଂ ଭଗବାନ ଶିବଙ୍କର ବାହନ ବୃଷଭ ଦେଖି ଦିଆଯାଇଛି। ବୃଷଭ ଶବ୍ଦର ଅର୍ଥ କଣ? ଷଣ୍ଢ। ଶିବଙ୍କ ବାହନ ଷଣ୍ଢଟିଏ ଦେଖି ଦିଆଯାଇଛି। ଚିନ୍ତା କରିବା ଦରକାର, ଭଗବାନଙ୍କୁ ଗୋଟେ ହାତୀ ମିଳିଲା ନାହିଁ, ଘୋଡ଼ା ମିଳିଲା ନାହିଁ, ଆଉ କିଛି ମିଳିଲା ନାହିଁ, ଗୋଟେ ଷଣ୍ଢ ଉପରେ ବସିବେ ସେ। ଆଜି ଭାରତ ବର୍ଷରେ ଅନେକ ଦେବୀ ଦେବତାମାନଙ୍କୁ ବିଭିନ୍ନ ପ୍ରକାର ଏମିତି ବାହନ ଦେଖି ଦିଆଯାଇଛି। ଆମେ କେବେ ଚିନ୍ତା ବି କରିନୁ କି ଏହାର ଆଧ୍ୟାତ୍ମିକ ଅର୍ଥ କଣ। ଦୁର୍ଗାକୁ ବାଘ ଉପରେ ବସି ଦିଆଯାଇଛି, କାହାକୁ ସିଂହ ଉପରେ ବସି ଦିଆଯାଇଛି, କାହାକୁ ଆଉ କାହା ଉପରେ ବସି ଦିଆଯାଇଛି। ଗଣେଶ ଏତେ ବଡ଼ ଲୋକ ଜଣେ, ଏତେ ପେଟୁ ଗୋଟେ ମୂଷା ତା ଉପରେ ବସି ଦିଆଯାଇଛି, ମୂଷିକ ବାହନ। ମୂଷା ଏତେ ଛୋଟ ଜୀବଟିଏ, ତା ଉପରେ ଯଦି ଜଣେ 50-60-100 କିଲୋର ଲୋକ ବସି ପଡ଼ିବ ତ କଣ ହବ ତାର ଅବସ୍ଥା ଭାବନ୍ତୁ, ବସିପାରିବ କି? ତ ଏଇସବୁ ଜିନିଷ ଯେଉଁ ଚିତ୍ରକାର ବା ମୂର୍ତ୍ତିକାର ସବୁ ବନେଇଛନ୍ତି ତାର ଆଧ୍ୟାତ୍ମିକ ରହସ୍ୟ ରହିଛି। ଆଜି ଲୋକ ସେଗୁଡ଼ା ସବୁ ଭୁଲିଗଲେଣି ଏବଂ ସତରେ ସତରେ ଏମିତି ଜଣେ କିଏ ଜଣେ ଅଛି ବୋଲିକି ତା ମୂର୍ତ୍ତି ବନେଇକି ଖାଲି ପୂଜା କରୁଛନ୍ତି ଆଉ ସବୁ ଭଜନ କୀର୍ତ୍ତନ କରୁଛନ୍ତି। ଲୋକ ଭୁଲି ଯାଇଛନ୍ତି ତାର ବାସ୍ତବିକ ଭାବାର୍ଥ କ'ଣ। ତ ମୁଁ କହୁଥିଲି ଶିବଙ୍କ ବାହନ ବୃଷଭ କ'ଣ ପାଇଁ ଦେଖାଯାଇଛି ତାହେଲେ, ଏବଂ ଶିବଙ୍କ ବାହନ ନନ୍ଦୀ ଭ୍ରୁକୁଟି ବୋଲି ବି କୁହାଯାଏ। ତ ଭଗବାନ ସତରେ କୌଣସି ଏମିତି ବଳଦ ଉପରେ ଷଣ୍ଢ ଉପରେ ବସିକି ଆସିବେ କି? ଚିନ୍ତା କରନ୍ତୁ, ବାସ୍ତବରେ ବୃଷଭ ଶବ୍ଦର ଅର୍ଥ ଗୋଟେ ଅର୍ଥ ଷଣ୍ଢ ବା ବଳଦ, ଠିକ କଥା। କିନ୍ତୁ ମୁଁ ଆଗରୁ ବି କହିଛି ଯେ ଆମ ଭାରତବର୍ଷରେ ଯେତେ ବି ଭାଷା ରହିଛି ସବୁ ଭାଷାରେ ଅନେକ ଏମିତି ଶବ୍ଦ ରହିଛି ଯେଉଁ ଶବ୍ଦର ଅନେକ ଅର୍ଥ ଥାଇପାରେ। ତ ବୃଷଭର ଗୋଟେ ଶବ୍ଦର ଅର୍ଥ ହେଉଛି ବଳଦ, ଷଣ୍ଢ, ସେ କଥା ଠିକ ଅଛି। କିନ୍ତୁ ବୃଷଭ ଶବ୍ଦର ଆଉ ବି କିଛି ଅର୍ଥ ଅଛି ଆପଣମାନେ ଜାଣିଛନ୍ତି କି? ଜାଣିଛନ୍ତି, ଜାଣିଛନ୍ତି, କହିବେ ଦେଖିବା। ବୃଷଭ ଶବ୍ଦର ଆଭିଧାନିକ ଅର୍ଥ ଡିକ୍ସନାରୀ ଖୋଲନ୍ତୁ, ଦେଖନ୍ତୁ ତାର କ'ଣ ଅର୍ଥ ଲେଖାହେଇଛି। ବୃଷଭ ଶବ୍ଦର ଅର୍ଥ କ'ଣ? ବାସ୍ତବରେ ବୃଷଭ ଶବ୍ଦର ଅର୍ଥ ହେଉଛି ନିଜ ଜାତି ବା ଶ୍ରେଣୀ ଭିତରେ ଯିଏ ଶ୍ରେଷ୍ଠ ତାକୁ ବୃଷଭ କୁହାଯାଏ। ଯେମିତି ମୁନି ବୃଷଭ ମାନେ ମୁନିମାନଙ୍କ ଭିତରେ ଯିଏ ଶ୍ରେଷ୍ଠ, ଋଷି ବୃଷଭ ମାନେ ଋଷିମାନଙ୍କ ଭିତରେ ଯିଏ ଶ୍ରେଷ୍ଠ, ବୃଷଭ କର୍ମା ଯିଏ ଶ୍ରେଷ୍ଠ କର୍ମ ସଦାସର୍ବଦା କରେ ତାକୁ ବୃଷଭ କର୍ମା କୁହାଯାଏ। ବ୍ରାହ୍ମଣ ବୃଷଭ ମାନେ ବ୍ରାହ୍ମଣର ବଳଦ ନୁହେଁ, ବ୍ରାହ୍ମଣ ବୃଷଭ ମାନେ ବ୍ରାହ୍ମଣମାନଙ୍କ ଭିତରୁ ଯିଏ ଶ୍ରେଷ୍ଠ, କିଏ କିଏ ଶ୍ରେଷ୍ଠ? ବ୍ରାହ୍ମଣମାନଙ୍କ ଭିତରେ ଶ୍ରେଷ୍ଠ ହେଉଛନ୍ତି ବ୍ରହ୍ମା। ମୁନିମାନଙ୍କ ଭିତରେ ଋଷିମାନଙ୍କ ଭିତରେ ଶ୍ରେଷ୍ଠ ହେଉଛନ୍ତି ବ୍ରହ୍ମା। ବୃଷଭ କର୍ମା ଶ୍ରେଷ୍ଠ କର୍ମ ସଦାସର୍ବଦା ଶ୍ରେଷ୍ଠ କର୍ମ କରିବାବାଲା ହେଉଛନ୍ତି ବ୍ରହ୍ମା, ଯେହେତୁ ସ୍ୱୟଂ ପରମାତ୍ମା ତାଙ୍କ ଦ୍ୱାରା ହିଁ ଶ୍ରେଷ୍ଠ କର୍ମ ଲୋକଙ୍କୁ ଶିକ୍ଷା ଦିଅନ୍ତି। ତେଣୁ ଇଏ ଋଷି ବୃଷଭ, ମୁନି ବୃଷଭ, ବୃଷଭ କର୍ମା, ବ୍ରାହ୍ମଣ ବୃଷଭ ବ୍ରହ୍ମା ଅଟନ୍ତି, ଏବଂ ବ୍ରହ୍ମାଙ୍କ ଶରୀର ରୂପୀ ରଥ ଭିତରେ ବାହନ ଭିତରେ ସ୍ୱୟଂ ପରମାତ୍ମାଙ୍କର ଅବତରଣ ହୁଏ, ଶିବଙ୍କର ଅବତରଣ ହୁଏ, ଏବଂ ତାଙ୍କର ଭ୍ରୁକୁଟିର ବ୍ରହ୍ମାଙ୍କର ଭ୍ରୁକୁଟିରେ ଆତ୍ମା ପାଖରେ ସନ୍ନିବିଷ୍ଟ ହୋଇକି ଶିବ ପରମାତ୍ମା ତାଙ୍କ ମୁଖାରବିନ୍ଦ ଦ୍ୱାରା ଜ୍ଞାନ ଦିଅନ୍ତି। ତେଣୁ ବ୍ରହ୍ମାଙ୍କୁ ଶିବଙ୍କର ବାହନ ବୋଲି କହିବା ଅତ୍ୟୁକ୍ତି ହେବନି, ବ୍ରହ୍ମା ଶିବଙ୍କର ବାହନ ଅଟନ୍ତି। କିନ୍ତୁ ଯେତେବେଳେ ବୃଷଭ ଶବ୍ଦର ଅର୍ଥ ଲୋକ ଯେତେବେଳେ ନ ବୁଝିକି ତାକୁ ଗୋଟେ ଷଣ୍ଢ ବା ବଳଦ ଉପରେ ବ୍ୟାଖ୍ୟା କରିଦିଆହେଲା, ତେଣୁ ଶିବଙ୍କୁ ଗୋଟେ ଜଟାଜୁଟ ଧାରି ଗୋଟେ ରୂପ ଦେଇଦେଲେ ଏବଂ ଶିବଙ୍କର ବାହନକୁ ଗୋଟେ ବଳଦ ବନେଇଦେଲେ ତାଙ୍କ ଉପରେ ବସିଥିବା ଦେଖେଇ ଦିଆହେଲା। ଦେଖନ୍ତୁ ତ କି ବିଡ଼ମ୍ବନା, ଅର୍ଥକୁ ଲୋକ ଅନର୍ଥ କରିକି କୁଆଡ଼େ ପହଞ୍ଚିଲେଣି। ତ ଶିବଙ୍କ ବାହନ ବ୍ରହ୍ମା ଅଟନ୍ତି, ଯାହା ଶରୀର ରୂପୀ ରଥରେ ସେ ପରକାୟ ପ୍ରବେଶ କରିକି ତାଙ୍କ ପ୍ରକୃତିରେ ଆରୋହଣ କରିକି ଲୋକଙ୍କୁ ଶିକ୍ଷା ଦିଅନ୍ତି, ଜ୍ଞାନ ଦିଅନ୍ତି, ଶ୍ରେଷ୍ଠ କର୍ମ ଶିକ୍ଷା ଦିଅନ୍ତି। ଏବଂ ବ୍ରହ୍ମାଙ୍କୁ ନନ୍ଦୀ ବୋଲି ବି କୁହାଯାଏ, ଶିବଙ୍କ ବାହନ ନନ୍ଦୀ ଭ୍ରୁକୁଟି ବୋଲିକି ବର୍ଣ୍ଣନା ରହିଛି। ତ ନନ୍ଦୀ ଶବ୍ଦର ଅର୍ଥ କ'ଣ? ନନ୍ଦୀ ଶବ୍ଦର ଅର୍ଥ ହେଉଛି ଗୋଟେ ନାଟକରେ ଜଣେ ଲୋକ ଆସିକି ଯେତେବେଳେ ଆନାଉନ୍ସ କରୁଛି କି ଆପଣମାନେ ବର୍ତ୍ତମାନ ଗୋଟେ ବହୁତ ସୁନ୍ଦର ଦୃଶ୍ୟ ଦେଖିବା ପାଇଁ ଯାଉଛନ୍ତି, ଆଗାମୀ ଗୋଟେ ଦୃଶ୍ୟ ସୁନ୍ଦର ଦୃଶ୍ୟର ଷ୍ଟେଜ୍ ଉପରେ ଆସିକି ଜଣେ ଯିଏ ଆନାଉନ୍ସ କରେ ତାକୁ ବାସ୍ତବରେ ନନ୍ଦୀ କୁହାଯାଏ। ଗୋଟେ ଭଲ ଖବରର ଯିଏ ଘୋଷଣା କରେ ତାକୁ ନନ୍ଦୀ କୁହାଯାଏ। ତ ବ୍ରହ୍ମା ବାବା ବାସ୍ତବରେ ଜଣେ ନନ୍ଦୀ ଅଟନ୍ତି ଏବଂ ତାଙ୍କର ଭ୍ରୁକୁଟିରେ ଶିବ ପରମାତ୍ମା ଆସିକି ତାଙ୍କ ମୁଖାରବିନ୍ଦୁ ଦ୍ୱାରା ଘୋଷଣା କରନ୍ତି କି କଳିଯୁଗ ଏବେ ଯାଉଛି, ସତ୍ୟଯୁଗ ଏବେ ଆସୁଛି, ହେ ଆତ୍ମାମାନେ ତମେ ଜାଗ ଉଠ। ତ ବ୍ରହ୍ମା ବାବାଙ୍କୁ ଆମେ ନନ୍ଦୀ ଘୋଷ ବୋଲି କହିପାରିବା। ସେ ଗୋଟେ ସୁନ୍ଦର ଆମ ପାଇଁ ଗୋଟେ ଶୁଭ ଖବର ଘୋଷଣା କରୁଛନ୍ତି। ତେଣୁ ଭଗବାନଙ୍କର ରଥ ମହାଭାରତରେ ଅର୍ଜୁନର ରଥ ଯେଉଁଠି ଭଗବାନ ସାରଥି ହେଇଥିଲେ ତାକୁ ନନ୍ଦୀଘୋଷ ରଥ ବୋଲି କହୁଛୁ। ଗୋଟେ ଘୋଡ଼ା ଗାଡ଼ି ଗୋଟେ ଭଲ ଖବର ଘୋଷଣା କରିବ କି? ଚିନ୍ତା କରନ୍ତୁ, ଜଣେ ମଣିଷ ହେଲେ ସିନା ସେ ଭଲ ଖବର ଘୋଷଣା କରିବ, ଗୋଟେ ଘୋଡ଼ା ଗାଡ଼ି କେମିତି ଘୋଷଣା କରିବ? ତ ଭଗବାନଙ୍କ ରଥ ଆମେ ଜଗନ୍ନାଥଙ୍କ ରଥ ନନ୍ଦୀଘୋଷ ରଥ ଆମେ ପୁରୀରେ କେତେ ଧୁମ୍ଧାମ୍ରେ ମନୁଛୁ, ରଥଯାତ୍ରା କରୁଛୁ, କିନ୍ତୁ ନନ୍ଦୀ ଘୋଷ କ'ଣ ପାଇଁ କୁହାଗଲା ଆପଣ ପଚାରନ୍ତୁ, କାହାକୁ ତାର ଅର୍ଥ କ'ଣ ପଚାରନ୍ତୁ, କ'ଣ ଉତ୍ତର ମିଳୁଛି ଆପଣ ଶୁଣିବେ ନିଜେ। ତ ଭଗବାନ ବ୍ରହ୍ମା ବାବାଙ୍କ ଶରୀର ରୂପୀ ରଥରେ, ଏ ଶରୀରକୁ ଗୋଟେ ରଥ ରୂପରେ ଗୀତାରେ ବର୍ଣ୍ଣନା କରାହେଇଛି, ଆତ୍ମାକୁ ରଥି କୁହାଯାଇଛି। ତ ବ୍ରହ୍ମା ବାବାଙ୍କର ଶରୀର ରୂପୀ ରଥରେ ତାଙ୍କର ଆତ୍ମାରୂପୀ ରଥି ତ ଅଛି, ଯାହାକୁ ଅର୍ଜୁନ ବୋଲି କୁହାଯାଇଛି, ଜ୍ଞାନ ଅର୍ଜନ କରେ, କିନ୍ତୁ ସେଠି ସାରଥି ରୂପରେ ସନ୍ନିବିଷ୍ଟ ହୋଇକି ପରମାତ୍ମା ଶିବ ଆସିକି ବସନ୍ତି ଏବଂ ତା ବୁଦ୍ଧି ରୂପୀ ଲଗାମକୁ କଣ୍ଟ୍ରୋଲ କରିକି ତା ମୁଖାରବିନ୍ଦ ଦ୍ୱାରା ଜ୍ଞାନ ଘୋଷଣା କରନ୍ତି। ତେଣୁ ପରମାତ୍ମା ଭଗବାନଙ୍କ ରଥ ନନ୍ଦୀଘୋଷ ରଥ ବୋଲି କୁହାଯାଇଛି। ତ ବ୍ରହ୍ମାଙ୍କୁ ନନ୍ଦୀ କହିବା ଏବଂ ବ୍ରହ୍ମାଙ୍କ ଭ୍ରୁକୁଟିରେ ଶିବ ପରମାତ୍ମା ଆସିକି ବସିକି ଆମମାନଙ୍କୁ ଜ୍ଞାନ ଦିଅନ୍ତି, ତେଣୁ ଶିବଙ୍କ ବାହନ ନନ୍ଦୀ ଭ୍ରୁକୁଟି ବୋଲି କୁହାଯାଇଛି। ତେଣୁ ଆଜି ଶିବଙ୍କ ପ୍ରତି ଯେଉଁ ଭକ୍ତି ଭାବନା ହେବା କଥା ସେଟା ଲୋକମାନଙ୍କ ମନରେ ସେ ଭାବନା ଆଉ ନାହିଁ, ସେମାନେ ଭିନ୍ନ ଭିନ୍ନ ଦେବୀ ଦେବତା, ଯିଏ ଯାହାକୁ ଭଲ ଲାଗିଲା, ଯା ଆଖିକୁ ଯେଉଁ ଯିଏ ସୁନ୍ଦର ଦେଖିଲା ତାକୁ ଆଜି ପୂଜା କରି ଚାଲିଛନ୍ତି, ଧ୍ୟାନ କରି ଚାଲିଛନ୍ତି। କିନ୍ତୁ ଶିବ ବାସ୍ତବରେ ତାଙ୍କ ବାହନ କୌଣସି ବଳଦ ବା ଷଣ୍ଢ ନୁହେଁ, ଶିବଙ୍କ ବାହନ ତ ସ୍ୱୟଂ ବ୍ରହ୍ମା ଅଟନ୍ତି। ଏବଂ ଶିବ ମନ୍ଦିରରେ ଯେତେବେଳେ ଆପଣ ଯିବେ ଦେଖିବେ, ପ୍ରଥମେ ଗୋଟେ ଏମିତି ଷଣ୍ଢଟିଏ ଥାଏ ଏବଂ ଭିତରକୁ ଯେତେବେଳେ ଯିବେ ଦେଖିବେ ଆପଣ ଶିବ ଥାନ୍ତି, ଶିବଙ୍କ ଲିଙ୍ଗ ଥାଏ। ତ କହିବା ତାତ୍ପର୍ଯ୍ୟ କ'ଣ, ଯେତେବେଳେ ଶିବ ବ୍ରହ୍ମାଙ୍କ ଶରୀର ଭିତରେ ପ୍ରବେଶ କରନ୍ତି, ବାହାରୁ ଯେତେବେଳେ କିଏ ଦେଖେ କାହାକୁ ଦେଖେ, ବ୍ରହ୍ମାଙ୍କୁ ଦେଖେ, କିନ୍ତୁ ଭିତରେ କିଏ ବସିଛି, ଶିବ ବସିଛନ୍ତି। ତେଣୁ ତାର ସ୍ମୃତିରେ ଆଜି ଶିବ ମନ୍ଦିରରେ ଆମେ ବାହାରେ ଷଣ୍ଢଟିଏ ରଖିଦେଇଛୁ, ଯେହେତୁ ବୃଷଭ ଶବ୍ଦର ଅର୍ଥକୁ ଅନର୍ଥ କରିଦେଇଛୁ, ଏବଂ ବାହାରୁ ସେ ଷଣ୍ଢ ଦେଖାଯାଉଛି କିନ୍ତୁ ଭିତରକୁ ଗଲେ ଦେଖିବେ କିଏ ବସିଛନ୍ତି, ସ୍ୱୟଂ ଶିବ ପରମାତ୍ମା। ତ ଦେଖନ୍ତୁ ଆଜି ଆଧ୍ୟାତ୍ମିକତାକୁ ମଣିଷ ଭୁଲି ସାରିକି କ'ଣ କ'ଣ ପ୍ରଥା ସମାଜରେ ପ୍ରଚଳିତ କରିଦେଇଛନ୍ତି। ତେଣୁ ପ୍ରକୃତରେ ଯେଉଁ ଭକ୍ତି ଯେଉଁ ଭାବନା ପରମାତ୍ମାଙ୍କ ପ୍ରତି ହେବା କଥା, ଆଜି ଲୋକମାନଙ୍କ ମନରେ ସେ ଭାବନା ଆଉ ନାହିଁ, ବୁଝିଲେ। ତେଣୁ ଧରାପୃଷ୍ଠରେ ପରମାତ୍ମା ଶିବଙ୍କର ଅବତରଣ ହୋଇସାରିଛି, ସେ ବର୍ତ୍ତମାନ ବ୍ରହ୍ମାଙ୍କ ଶରୀରରେ ପ୍ରବେଶ କରିକି ଆମ ସମସ୍ତଙ୍କୁ ଜ୍ଞାନାଲୋକ ଦେଉଛନ୍ତି ଏବଂ ଏ ନର୍କକୁ ସ୍ୱର୍ଗ ବନାଉଛନ୍ତି, ପତିତକୁ ପାବନ ବନାଉଛନ୍ତି। ଆପଣମାନେ ସେ ପରମାତ୍ମା ଶିବଙ୍କୁ ଚିହ୍ନନ୍ତୁ, ତାଙ୍କର କର୍ତ୍ତବ୍ୟକୁ ଚିହ୍ନନ୍ତୁ, ତାଙ୍କଠି ଧ୍ୟାନ ଲଗନ୍ତୁ ଏବଂ ସେହି ଜ୍ଞାନାଲୋକ ଦ୍ୱାରା ନିଜକୁ ଆଲୋକିତ କରନ୍ତୁ ଏବଂ ସେହି ଜ୍ଞାନାମୃତ ପାନ କରିକି ଆପଣ ଦେବତ୍ୱ ପ୍ରାପ୍ତି କରନ୍ତୁ। ମୁଁ ସମସ୍ତଙ୍କୁ ଏହି ଅନୁରୋଧ କରିବି, ବୁଝିଲେ। ଆଚ୍ଛା।